ଆଜିର ଏଇ ଯେଉଁ ସି ଫେୟାର କାର୍ଯ୍ୟକ୍ରମ ଯେଉଁ ହେଇଥିଲା, ଏଠି ସମସ୍ତେ ଯେଉଁ ଉପସ୍ଥିତ ଥିଲେ, ମୋ ୱାର୍ଡ଼ର ସମସ୍ତ କର୍ମକର୍ତ୍ତା ଏବଂ ଜୋର କହିବି ସେଥିଯୋଗୁଁ ମୁଁ ବହୁତ ଖୁସି। ଯାହା ହଉ, ସି ଫେୟାର ଏମିତି ଗୋଟେ ପ୍ରୋଗ୍ରାମ ଆମ ୱାର୍ଡ଼ର ହେଉଛି, ଏଇଟା ମୋ ଫାର୍ଷ୍ଟ ମିଟିଂ। ଜାଣିଭାରି ଖୁସି ହେଲି, ପ୍ରତ୍ୟେକ ମାସରେ ଆମେ ଏଠି ଏକାଠି ବସିବା, ଲୋକଙ୍କର କ'ଣ ସବୁ ଅସୁବିଧା ସୁବିଧା ଅଛି ଜାଣିବା, ତାକୁ କେମିତି ସମାଧାନ କରିବା ସେ ବିଷୟରେ ଆଲୋଚନା କରିବା, ଏଥିଯୋଗୁଁ ମୁଁ ଭାରି ଖୁସି। ଆର ମାସରେ ପୁଣି ଥରେ ଏଇ ମିଟିଂଟା ପୁଣି ହେଉ, ଅଧିକରୁ ଅଧିକ ଲୋକ ଆସନ୍ତୁ, ଏତିକି ମୋର ଇଚ୍ଛା।